ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ. ମହାକୁମ୍ଭ ମେଳା ପାଳନ ଅବସରରେ ଉତ୍ତରପ୍ରଦେଶର ବିଭିନ୍ନ ଜେଲ୍ ପରିସରରେ କଏଦୀଙ୍କ ଲାଗି ହୋଇଛି ପବିତ୍ର ସ୍ନାନର ବ୍ୟବସ୍ଥା. ବିଦ୍ୟୁତ୍, ଜଳ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିଭିଭୂମିର ଉପଲବ୍ଧତା ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବାଂଲାଦେଶକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ. ଭାରତ ମଣ୍ଡପମ୍ଠାରେ ଏହି ସମ୍ମିଳନୀର ପ୍ରଥମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି. ଏଥିରେ ସମ୍ମାନିତ ଅତିଥି ଭାବେ ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ୍ ତୋବ୍ଗେ ଯୋଗଦେଇ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ରାଜନୀତି, କ୍ରୀଡ଼ା, କଳା ଓ ଗଣମାଧ୍ୟମ, ସାର୍ବଜନୀନ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ଏହି ସମ୍ମିଳନୀରେ ମତ ବିନିମୟ ହେବ। ଯୁବବର୍ଗଙ୍କୁ ଏହି ଦୁଇଦିନିଆ ସମ୍ମିଳନୀ ପ୍ରେରଣା ଯୋଗାଇବା ସହ ଚିନ୍ତାଶୀଳ ନେତୃତ୍ୱ ଇକୋସିଷ୍ଟମକୁ ପ୍ରୋହାହନ ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଆନୁଷ୍ଠାନିକ ପ୍ରଶିକ୍ଷଣ ମାଧ୍ୟମରେ ଭାରତର ରାଜନୈତିକ ନେତୃତ୍ୱ ଦୃଶ୍ୟପଟକୁ ବ୍ୟାପକ କରିବା ସହିତ ଯୁବବର୍ଗଙ୍କ ମଧ୍ୟରେ ଯୋଗ୍ୟତା, ପ୍ରତିବଦ୍ଧତା ଏବଂ ଜନସେବା ପ୍ରତି ପ୍ରୋହାହନ ପ୍ରଦାନ କରିବାକୁ ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଗୁଜରାଟର ସ୍କୁଲ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ହେଉଛି ଏକ ଅନୁଷ୍ଠାନ ଯାହା ଯୁବନେତାଙ୍କୁ ଜନମଙ୍ଗଳ କାର୍ଯ୍ୟରେ ପ୍ରୋତ୍ସାହନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ସାମ୍ପ୍ରତିକ ସମାଜରେ ନେତୃତ୍ୱର ଜଟିଳ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଯୁବବର୍ଗଙ୍କ ମଧ୍ୟରେ ବୁଦ୍ଧି, ଦକ୍ଷତା ଆଦି ବିକାଶରେ ଏଭଳି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଦକ୷ିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ବୈଦେଶିକ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ଯୋଗାଣ ଶୃଙ୍ଖଳ, ବାଣିଜ୍ୟ, ଅର୍ଥନୀତି, ତଥ୍ୟ, ସଫଳ ବ୍ୟବହାର ଉପରେ ସେ ଗୁରୁତ୍ୱ ପ୍ରଦାନ କରିବା ସହିତ କୃତ୍ରିମ ବୁଦ୍ଧିମତା, ବୈଦ୍ୟୁତିକ ଯାନ, ମହାକାଶ କ୍ଷେତ୍ର, ଡ୍ରୋନ୍ ଏବଂ ସବୁଜ ଉଦ୍ୟାନ କ୍ଷେତ୍ରରେ ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଷୟିକ ନିଅଣ୍ଟକୁ ମୁକାବିଲା କରିବା ଦିଗରେ ଅଧିକ ନିରପେକ୍ଷ ନିଷ୍ପଭିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଗାଜା ଅସ୍ତ୍ରବିରତିକୁ ଭାରତ ସ୍ୱାଗତ କରିଛି ଏବଂ ପଣବନ୍ଦୀ ତଥା କଏଦୀଙ୍କୁ ଉଭୟ ପକ୍ଷଙ୍କ ଦ୍ୱାରା ମୁକ୍ତ କରାଯିବା ପଦକ୍ଷେପକୁ ଭାରତ ସମର୍ଥନ ପ୍ରଦାନ କରିଛି ବୋଲି ଡକ୍ଟର ଜୟଶଙ୍କର କହିଥିଲେ। ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସମଗ୍ର ବିଶ୍ୱ ପାଇଁ ଜରୁରୀ ବୋଲି ସେ କହିଥିଲେ। ୟୁକ୍ରେନ୍ ବିବାଦ ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର କହିଥିଲେ, ଭାରତ ସର୍ବଦା ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆଜି 98ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନିକଟରେ ମରାଠୀ ଭାଷାକୁ ସରକାରଙ୍କ ପକ୍ଷରୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ଏହି ତିନିଦିନିଆ ସମ୍ମିଳନୀ ଅବସରରେ ଆଲୋଚନା ବୈଠକ, ପୁସ୍ତକ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦିର ଆୟୋଜନ କରାଯାଇଛି। ଭାଷା ସଂରକ୍ଷଣ, ଅନୁବାଦ, ସାହିତ୍ୟକୃତି ଆଦିର କମ୍ପ୍ୟୁଟରୀକରଣ ଉପରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। 71 ବର୍ଷ ପରେ ନୂଆଦିଲ୍ଲୀଠାରେ ଆୟୋଜିତ ହେଉଥିବା ଏହି ସମାବେଶ ପରିପ୍ରେକ୍ଷୀରେ ପୁଣେରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ପ୍ରତୀକାତ୍ମକ ସାହିତ୍ୟ ଟ୍ରେନ୍ ଯାତ୍ରା ଅନ୍ତର୍ଭୁକ୍ତ ରହିଛି। ଏଥିରେ 1200 ପ୍ରତିଯୋଗୀ ଅଂଶଗ୍ରହଣ କରି ସାହିତ୍ୟର ଏକତା ଭାବନାକୁ ପ୍ରଦର୍ଶନ କରିବେ। ଏହି ସମ୍ମିଳନୀ ଅବସରରେ 2600ରୁ ଅଧିକ କବିତା ସଂକଳନର ଉପସ୍ଥାପନା ଏବଂ 50ଟି ପୁସ୍ତକ ଉନ୍ମୋଚନ ହେବ। ସେହିଭଳି ଏଥିରେ 100ଟି ପୁସ୍ତକ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ପ୍ରୟାଗରାଜ ମହାକୁମ୍ଭ ମେଳା ପାଳନ ଅବସରରେ ଉତ୍ତରପ୍ରଦେଶର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା କଏଦୀଙ୍କ ଲାଗି ଜେଲ୍ ପରିସରରେ ଆଜି ପବିତ୍ର ସ୍ନାନର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଜେଲ୍ ପରିସରକୁ ଅଣାଯାଇ କଏଦୀଙ୍କୁ ସ୍ନାନ ପାଇଁ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି,
प्रयागराज के त्रिवेणी संगम से कलश में जल लाकर जेलों में स्थापित कुंडों या टबों में डाला जाएगा, जिससे इच्छुक कैदी स्नान कर सकें। प्रदेश की सभी जेलों में संगम जल से स्नान और पूजा अर्चना का आयोजन किया जाएगा। वर्तमान में प्रदेश की जेलों में लगभग 90,000 कैदी हैं। लखनऊ रेंज के DIG कारागार डॉक्टर राम धनी ने बताया कि इस योजना का उद्देश्य ये सुनिश्चित करना है कि हर कोई महाकुंभ के पुण्य अवसर से लाभान्वित हो सके, चाहे वह जेल में ही क्यों न हो। कार्यक्रम का शुभारंभ आज लखनऊ स्थित आदर्श कारागार में प्रदेश के कारागार मंत्री दारा सिंह चौहान करेंगे। अधिकारियों को उम्मीद है कि इस पहल से जेल में बंद कैदियों को आध्यात्मिक शांति और मानसिक सुकून प्राप्त होगा। आदर्श के साथ अभिषेक कपिल, आकाशवाणी समाचार, प्रयागराज।
ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ବୈଷୟିକ ସ୍ତରରେ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଆହ୍ୱାନ ସୃଷ୍ଟି କରୁଛି। ପୁଣେଠାରେ ଷଷ୍ଠ ବାର୍ଷିକ ଏସିଆ ଅର୍ଥନୈତିକ ଆଲୋଚନାଚକ୍ରକୁ ଗତକାଲି ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଗୋଏଲ ଏହା କହିଛନ୍ତି। ବିଦ୍ୟୁତ୍ ଜଳ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିଭିଭୂମିର ଉପଲବ୍ଧତା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱ ଆରୋପ କରିଛନ୍ତି। ଗତ 11 ବର୍ଷ ମଧ୍ୟରେ ଏହି କ୍ଷେତ୍ରଗୁଡ଼ିକରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ଅବସରରେ ଆଲୋକପାତ କରିଥିଲେ। ତିନିଦିନିଆ ସମ୍ମିଳନୀରେ ଅଷ୍ଟ୍ରେଲିଆ, ଇଜିପ୍ଟ, ଇଣ୍ଡୋନେସିଆ, ଜାପାନ, ନେପାଳ, ନେଦରଲ୍ୟାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କାର ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଶିଳ୍ପ ବିଶେଷଜ୍ଞ ଏକାଠି ହୋଇ ଏସିଆରେ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଓ ବିକାଶମୂଳକ କ୍ଷେତ୍ର ଉପରେ ଆଲୋଚନା କରୁଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ କହିଛନ୍ତି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବା ଲକ୍ଷ୍ୟରେ ଭାରତ ଉଦ୍ଭାବନକୁ ପ୍ରାଥମିକତା ପ୍ରଦାନ କରିଛି। କଲମ୍ବୋଠାରେ ଇନୋଭେସନ୍ ଆଇଲ୍ୟାଣ୍ଡ ଶିଖର ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଦିଶାନାୟକ ଏହା କହିଛନ୍ତି। ଭାରତର ଏଭଳି ପଦକ୍ଷେପକୁ ଅନୁସରଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଶ୍ରୀଲଙ୍କାକୁ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରି ଏହାର ଉନ୍ନତି କରାଯାଇପାରିବ ବୋଲି ସେ କହିଛନ୍ତି। ବ୍ୟବସାୟ ଏବଂ ଉଦ୍ଭାବନ ପାଇଁ ଶ୍ରୀଲଙ୍କାରେ ଉତ୍କୃଷ୍ଟ ବାତାବରଣ ରହିଛି। ଭାରତ ଡିଜିଟାଲ୍ ସଂଯୋଗର ବିଭିନ୍ନ ପ୍ରକଳ୍ପ ଶ୍ରୀଲଙ୍କାରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ନେଇଛି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ଡିଜିଟାଲ୍ ପଦକ୍ଷେପକୁ ଏହା ପ୍ରୋହାହନ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଭାରତର G20 ଶେର୍ପା ଅମିତାଭ କାନ୍ତ ଯୋଗଦେଇ ଶ୍ରୀଲଙ୍କାରେ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରିବା ଉପରେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ବର୍ଷ 3,029 ପରୀକ୍ଷା କେନ୍ଦ୍ରରେ 5,20,649 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ଫ୍ଲାଇଙ୍ଗ ସ୍କ୍ୱାଡ୍ରୁ ଆରମ୍ଭ କରି ଆମର ନୋଡାଲ ଅଫିସରମାନେ ନିଯୁକ୍ତି କରାହୋଇ ସେଣ୍ଟ୍ରାଲ ଅବଜର୍ଭର ଅଛନ୍ତି ଏବଂ ଜିଲ୍ଲା ସ୍ତରରେ ଅବଜର୍ଭର ସବୁ ରହିଛନ୍ତି। ଆଉ ଯେମିତି ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ହେବ ନାହିଁ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ବିଭାଗ ତରଫରୁ ତାକୁ ଗୁରୁତ୍ୱ ଦିଆହେଉଛି।
ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମ ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ। ଚାପମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଗତକାଲିର ମ୍ୟାଚ୍ରେ ବିଜୟ ସହ ତା'ର ଅଭିଯାନ ଆରମ୍ଭ କରିଛି। ଦୁବାଇଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ବାଂଲାଦେଶକୁ 6 ପରାସ୍ତ କରିଛି। ଗ୍ରୁପ୍ ଏ ପର୍ଯ୍ୟାୟରେ ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 49 ଏବଂ 4 ବଲ୍ରେ ବାଂଲାଦେଶ ସମସ୍ତ ୱିକେଟ୍ ହରାଇ 228 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ତୋହିଦି ହ୍ରିଦାୟ 118 ବଲ୍ରୁ ସର୍ବାଧିକ 100 ରନ୍ କରିଥିବାବେଳେ ଜାକର ଅଲି 68 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 5 ୱିକେଟ୍ ଏବଂ ହର୍ଷିତ୍ ରାଣା 3 ଓ ଅକ୍ଷର ପଟେଲ 2 ୱିକେଟ୍ ଅକ୍ତିଆର କରିଥିଲେ। 229 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 4 ୱିକେଟ୍ ବିନିମୟରେ 47 ଓଭର୍ରେ ହାସଲ କରିପାରିଥିଲା। ଭାରତ ପକ୍ଷରୁ ଶତକୀୟ ପାଳି ଖେଳିଥିବା ଶୁଭମନ ଗିଲ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ପାକିସ୍ତାନର କରାଚୀର ଜାତୀୟ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଦଳ ଜର୍ମାନୀ ବିରୁଦ୍ଧରେ ମ୍ୟାଚ୍ ଖେଳିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଅପରାହ୍ନ 5:15 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପଏଣ୍ଟ ତାଲିକାରେ ଭାରତୀୟ ଦଳ ମହିଳା ବର୍ଗରେ ତାଲିକାର 8 ସ୍ଥାନକୁ ସ୍ଥାନିତ ହୋଇଛି। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଆୟାରଲାଣ୍ଡ ମଧ୍ୟରେ ମୁକାବିଲା ହେବ। କଳିଙ୍ଗ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ପୁରୁଷ ବର୍ଗରେ ଭାରତୀୟ ଦଳ ତାଲିକାର 7 ସ୍ଥାନରେ ରହିଛି। ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ମହାକୁମ୍ଭ ମେଳା ପାଳନ ଅବସରରେ ଉତ୍ତରପ୍ରଦେଶର ବିଭିନ୍ନ ଜେଲ୍ ପରିସରରେ କଏଦୀଙ୍କ ଲାଗି ହୋଇଛି ପବିତ୍ର ସ୍ନାନର ବ୍ୟବସ୍ଥା। ବିଦ୍ୟୁତ୍, ଜଳ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିଭିଭୂମିର ଉପଲବ୍ଧତା ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ବାଂଲାଦେଶକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।